ओम शांति। 21 जनवरी 2026 प्रातः मुरली। मीठे बच्चे, एकमात्र बाबांकर स्मृति द्वारा तुमको सुप्रीम अर्थात परम हेबाको पड़िबो। तेणु भूल चूक्रे मध्य अन्य काहाको स्मरण करिबा उचित नुहे। प्रश्न, बाबांक ठारु केउ आशा न रखी कृपा मागिबा बदलरे निजको मेहनत करिबाकु हेबो। उत्तर, जदि पुरुणा शरीरर कोनोसी भी कर्मभोग रहिछे, देवालिया होई जाइछ किंबा बीमार होई जाइछ, तेबे बाबा कहिबे एहा तो तुमर निजर हिसाब किताब, एथिरे आशा रख नाही जे बाबा किछि कृपा करिबे। निजे मेहनत करी जोग बल द्वारा कार्य हासिल कर। जोग द्वारा ही आयुष्य बढ़िब, कर्म भोग युक्त हेब। बाबा जिए कि प्राण ठारु मध्य अधिकार प्यारा अटंती, तांको सहित जेते स्नेह रहिब सेते स्मृति रहिब एवं कल्याण होइजिब। ओम शांति। अविनाशी पिता आसी पिलामानंकु बुझाउछंती, मीठा संतान माने निज को आत्मा निश्चय करी मते मने पकाओ एवं निज घर को मने पकाओ। एहा को ही सुख एवं शांतिर सर्वोच्च अवस्था कुहा जाउछे। टावर बहुत उच्च होई थाए। एबे तुमे माने सेठा को जीवा पई पुरुषार्थ करुछ। सर्वोच्च सुखर अवस्था को तुमे माने किपरि जाई पारिबो रहुथिबा बाबा ही आसी बताउछंती। कहुछंती पिला माने निज को आत्मा निश्चय कर। आमे आत्मा सही शांति धामर निवासी अटो, ताहा हेला अविनाशी पितांकर घर। चालिबा बुलिबा समय रे मध्य तुम मानंकु एही अभ्यास करिबाकु हेबो। निज को आत्मा निश्चय कर ओ शांति धाम एवं सुख धाम को मने पकाओ। बाबा जानिछंती एही कथारे बहुत मेहनत रहिछे। जेउ माने आत्म अभिमानी होई रहुछंती सेही माननको महावीर कहा जाउछे। तेबे जोग बल द्वारा ही तुमे माने महावीर एवं सुप्रीम हेउछ। सुप्रीम अर्थात शक्तिवान। संतान माननको खुशी हेबा दरकार जे स्वर्गर मालिक करुथिबा बाबा, विश्वर मालिक करुथिबा बाबा निजे आमको पाठ पढ़ाउछंती। तेणु बुद्धि बाबांक आड़क चली जाउछे। एहा हेला एक बाबांकर प्रति आत्मार स्नेह। सखाळु सखाळु उठी बाबांक सहित मीठा मीठा कथावार्ता कर। बाबा आपणंकर आम प्रति एहा केते बड़ चमत्कार। आमे स्वप्नरे मध्य भावि नथिलु कि आपण आम मानंकु स्वर्गर मालिक करिबे। बाबा आमे माने निश्चिंत भावरे आपणंकर शिक्षा को ग्रहण करिबु, कोनोसी भी पाप कर्म करिबु नाही। बाबा जे परि पुरुषार्थ करुछंती ताहा पिलामानंकु मध्य शुणाउछंती। शिव बाबांकर एते सबु संतान अछंती तेबे तांकर चिंता तो रहिबो ना। बाबांकु संतान मानंकर केते दायित्व नेवाकु पडुछे। एठारे तुमे माने ईश्वरीय परिवार रे बसीछ। बाबा मध्य तुम मानंकर सम्मुखरे बसीछंती। आपणंक सहित खाइबी, आपणंक सहित बसीबी। तुमे माने जानिछ शिव बाबा ब्रह्मांक शरीर रे प्रवेश करी कहुछंती, मधुर संतान माने मते मने पकाओ, निजर देह सहित देहर सबु संबंध को भूली जाओ। एहा तुमर अंतिम जन्म। एही पुरुणा दुनिया पुरुणा शरीर विनाश हेबाकु जाउछे। कथारे मध्य कुहा जाए निजे मरिगले दुनिया मरिगला। पुरुषार्थ करिबा पई एही संगम जुगर अल्प समय रहिछे। पिला माने बाबांकु पचारुछंती बाबा एही पाठ पढ़ाउ केते दिन पर्यंत चलिबो। बाबा कहुछंती जे पर्यंत दैवी राजधानीर स्थापना न होईछि से पर्यंत मु एही ज्ञान शुणाउथिबि। तापरे तुमे माने ନୂଆ ଦୁନିଆକୁ ଟ୍ରାନ୍ସଫର ହୋଇଯିବ। ଏହା ତ ପୁରୁଣା ଶରୀର ଅଟେ, ଯେଉଁଥିରେ କିଛି ନା କିଛି ପୁରୁଣା କର୍ମ ଭୋଗ ଯୁକ୍ତ ହୋଇ ଚାଲିଛି। ଏଥିପାଇଁ ବାବା ସହଯୋଗ କରିବେ। ଏହିଭଳି ଆଶା ରଖିବା ଉଚିତ ନୁହେଁ। ଦେବାଳିଆ ହୋଇଗଲ, ବିମାର ହୋଇଗଲ, ବାବା କହିବେ ଏସବୁ ତୁମର କର୍ମର ହିସାବ କିତାବ। ବାକି ଏ କଥା ନିଶ୍ଚିନ୍ତ ଯେ ଯୋଗ ବଳ ଦ୍ୱାରା ଆୟୁଷ ବୃଦ୍ଧି ହେବ, ସେଥିପାଇଁ ନିଜକୁ ମେହନତ କରିବାକୁ ପଡ଼ିବ। କୃପା ମାଗିବା ଉଚିତ ନୁହେଁ। ବାବାଙ୍କୁ ଯେତେ ମନେ ପକାଇବ ସେଥିରେ ନିଜର ହିଁ କଲ୍ୟାଣ ହେବ। ତେଣୁ ଯେତେ ଦୂର ସମ୍ଭବ ଯୋଗ ବଳ ଦ୍ୱାରା କାମ ହାସଲ କର। ଗାୟନ ମଧ୍ୟ ରହିଛି ଯେ ମୋତେ ପଲକରେ ଲୁଚାଇ ରଖ, ପ୍ରିୟ ଜିନିଷକୁ ନୟନର ପିତୁଳା ପ୍ରାଣପ୍ରିୟ ବୋଲି କହିଥାନ୍ତି ନା। ଇଏ ବାବା ତ ବହୁତ ପ୍ରିୟ ଅଟନ୍ତି, କିନ୍ତୁ ଗୁପ୍ତ, ସେଥିପାଇଁ ତାଙ୍କ ପ୍ରତି ଏତେ ସ୍ନେହ ରହିବା ଉଚିତ, ଯାହାକି ନ କହିଲେ ଭଲ। ବାବାଙ୍କୁ ତ ତୁମମାନଙ୍କୁ ନୟନର ପଲକରେ ଲୁଚାଇ ରଖିବା ଉଚିତ। ପଲକ ଅର୍ଥାତ୍ ଏହି ଆଖିର ପଲକ ନୁହେଁ, ବାବାଙ୍କୁ ତ ବୁଦ୍ଧିରେ ମନେ ରଖିବାକୁ ହେବ। ପରମ ପ୍ରିୟ ନିରାକାର ଶିବ ବାବା ଆମମାନଙ୍କୁ ପାଠ ପଢ଼ାଉଛନ୍ତି। ସେ ଜ୍ଞାନର ସାଗର, ସୁଖର ସାଗର, ସ୍ନେହର ସାଗର ଅଟନ୍ତି। ତେଣୁ ଏଭଳି ପରମ ପ୍ରିୟ ବାବାଙ୍କର ସହିତ କେତେ ସ୍ନେହ ରହିବା ଦରକାର। ବାବା ତୁମମାନଙ୍କର କେତେ ନିଷ୍କାମ ସେବା କରୁଛନ୍ତି, ଏହା ପତିତ ଶରୀରରେ ପ୍ରବେଶ କରି ତୁମମାନଙ୍କୁ ହିରାସ ଦୃଶ୍ୟ କରୁଛନ୍ତି। କେତେ ମିଠା ବାବା ଅଟନ୍ତି, ତେଣୁ ତୁମମାନଙ୍କୁ ମଧ୍ୟ ଏହିଭଳି ମିଠା ହେବା ଉଚିତ। କେତେ ନିରହଙ୍କାର ହୋଇ ବାବା ତୁମ ସନ୍ତାନମାନଙ୍କର ସେବା କରୁଛନ୍ତି, ତୁମମାନଙ୍କୁ ମଧ୍ୟ ସେମିତି ସେବା କରିବା ଉଚିତ, ଶ୍ରୀମତ ଅନୁସାରେ ଚାଲିବା ଉଚିତ। ଯଦି କେଉଁଠି ବି ନିଜର ମତ ଚଲାଇବ ତେବେ ନିଜର ଭାଗ୍ୟରେ ତାଲା ପଡ଼ିଯିବ। ତୁମେ ବ୍ରାହ୍ମଣମାନେ ଈଶ୍ୱରୀୟ ସନ୍ତାନ ଅଟ, ବ୍ରହ୍ମାଙ୍କର ସନ୍ତାନ ହିସାବରେ ପରସ୍ପର ଭାଇ ଭଉଣୀ ଅଟ, ଈଶ୍ୱରଙ୍କର ନାତି ଏବଂ ନାତୁଣୀ ଅଟ। ତାଙ୍କଠାରୁ ଏବେ ବର୍ଷା ନେଉଛ, ତେବେ ଯେଉଁମାନେ ଯେତେ ପୁରୁଷାର୍ଥ କରିବେ ସେମାନେ ସେତେ ଉଚ୍ଚ ପଦ ପାଇବେ। ଏହି ମାର୍ଗରେ ସାକ୍ଷୀ ହୋଇ ରହିବାର ମଧ୍ୟ ବହୁତ ଅଭ୍ୟାସ ଦରକାର। ବାବା କହୁଛନ୍ତି, ମିଠା ସନ୍ତାନମାନେ, ହେ ଆତ୍ମାମାନେ, ମୋତେ ମନେ ପକାଅ। ଭୁଲ ଚୁକ୍ରେ ମଧ୍ୟ ବାବାଙ୍କ ବିନା ଅନ୍ୟ କାହାକୁ ମନେ ପକାଇବା ଉଚିତ ନୁହେଁ। ତୁମେମାନେ ପ୍ରତିଜ୍ଞା କରିଛ, ବାବା ମୋର ତ ଏକମାତ୍ର ଆପଣ ହିଁ ନିଜର ଅଟନ୍ତି, ଆଉ କେହି ନୁହନ୍ତି। ମୁଁ ଆତ୍ମା ଆପଣଙ୍କର, ମୋର ପିତା ପରମାତ୍ମା ଅଟନ୍ତି। ଆପଣଙ୍କଠାରୁ ହିଁ ସମ୍ପତ୍ତି ନେବାକୁ ହେବ, ଆପଣଙ୍କଠାରୁ ହିଁ ରାଜଯୋଗର ଶିକ୍ଷା ନେଉଛୁ, ଯାହାଦ୍ୱାରା ଆମକୁ ସତ୍ୟଯୁଗର ରାଜ୍ୟ ଭାଗ୍ୟ ମିଳୁଛି। ମଧୁର ସନ୍ତାନମାନେ, ତୁମେ ଜାଣିଛ ଏହି ଡ୍ରାମା ଅନାଦି ଅଟେ। ଏଠାରେ ହାରିବା ଏବଂ ବିଜୟୀ ହେବାର ଖେଳ ଚାଲେ। ଏଠାରେ ଯାହା ବି ହେଉଛି ଏକଦମ ସଠିକ୍ ହେଉଛି। ଯେହେତୁ ଡ୍ରାମାର ରଚୟିତାକୁ ଏହି ଡ୍ରାମା ପସନ୍ଦ, ତେଣୁ ରଚୟିତାଙ୍କର ସନ୍ତାନମାନଙ୍କୁ ମଧ୍ୟ ଏହି ଡ୍ରାମା ନିଶ୍ଚିନ୍ତ ପସନ୍ଦ ହେଉଥିବ। ଏହି ଡ୍ରାମାରେ ବାବା ଥରେ ମାତ୍ର ମନ ପ୍ରାଣ ଦେଇ ପିଲାମାନଙ୍କର ସେବା କରିବା ପାଇଁ ଆସୁଛନ୍ତି। ବାବାଙ୍କୁ ତ ସବୁ ସନ୍ତାନ ବହୁତ ପ୍ରିୟ ଅଟନ୍ତି। ତୁମେମାନେ ଜାଣିଛ ସତ୍ୟଯୁଗରେ ମଧ୍ୟ ସମସ୍ତେ ପରସ୍ପରକୁ ବହୁତ ସ୍ନେହ କରିଥାନ୍ତି। ସେଠାରେ ପଶୁମାନଙ୍କ ଭିତରେ ମଧ୍ୟ ବହୁତ ସ୍ନେହ ରହିଥାଏ। ଏଭଳି କୌଣସି ପଶୁ ରହିବେ ନାହିଁ ଯାହାଙ୍କର ପରସ୍ପର ଭିତରେ ସ୍ନେହ ରହିବ ନାହିଁ। ତେଣୁ ତୁମ ସନ୍ତାନମାନଙ୍କୁ ଏହିଠାରେ ହିଁ ମାଷ୍ଟର ସ୍ନେହର ସାଗର ହେବାକୁ ପଡ଼ିବ। ଯଦି ଏହିଠାରେ ସ୍ନେହର ସାଗର ହେବ ତେବେ ସେହି ସଂସ୍କାର ଅବିନାଶୀ ହୋଇଯିବ। ବାବା କହୁଛନ୍ତି, ଅବିକଳ କଳ୍ପ ପୂର୍ବ ଭଳି ତୁମମାନଙ୍କୁ ପୁଣି ଥରେ ସ୍ନେହୀ କରିବା ପାଇଁ ମୁଁ ଏଠାକୁ ଆସିଛି। ବାବା ଯଦି କେବେ କୌଣସି ସନ୍ତାନମାନଙ୍କୁ କ୍ରୋଧର ବଶ ହୋଇ କଥା କହୁଥିବାର ଶୁଣନ୍ତି ତେବେ ତାଙ୍କୁ ଶିକ୍ଷା ଦେବାକୁ ଯାଇ କହନ୍ତି, ପିଲାମାନେ କ୍ରୋଧ କରିବା ଭଲ କଥା ନୁହେଁ, ଏହାଦ୍ୱାରା ତୁମେ ନିଜେ ମଧ୍ୟ ଦୁଃଖୀ ହେବ ଏବଂ ଅନ୍ୟକୁ ମଧ୍ୟ ଦୁଃଖୀ କରିବ। ବାବା ତ ସଦାକାଳର ସୁଖଦାତା ଅଟନ୍ତି, ତେଣୁ ପିଲାମାନଙ୍କୁ ମଧ୍ୟ ବାବାଙ୍କ ସନ୍ତାନ ହେବାକୁ ପଡ଼ିବ। କେବେ ବି ଜଣେ ଅନ୍ୟ ଜଣଙ୍କୁ ଦୁଃଖ ଦେବା ଉଚିତ ନୁହେଁ। ତୁମେମାନେ ଜାଣିଛ, ଶିବ ବାବା ହେଲେ ସୁବହକା ସାଇ, ଅର୍ଥାତ୍ ସଙ୍ଗମ ଯୁଗରେ ଆସି କଳିଯୁଗୀ ରାତିକୁ ସତ୍ୟଯୁଗ ଦିନ ଅଥବା ସକାଳ କରିଥାନ୍ତି। ସାରା ବିଶ୍ୱର ପିତାକୁ ସାଇ ବୋଲି କୁହାଯାଏ। ସେହି ଜଣେ ହିଁ ସାଇବାବା ଅର୍ଥାତ୍ ଭୋଲାନାଥ ଶିବ ବାବା ଅଟନ୍ତି। ତାଙ୍କର ନାମ ହିଁ ହେଲା ଭୋଲାନାଥ, ଯିଏକି ସରଳ ନିଷ୍କପଟ, ମାତାମାନଙ୍କର ମଥାରେ ଜ୍ଞାନର କଳସ ରଖିଥାନ୍ତି। ସେହିମାନଙ୍କୁ ହିଁ ବିଶ୍ୱର ମାଲିକ କରୁଛନ୍ତି। ସେଥିପାଇଁ ବାବା କେତେ ସହଜ ଉପାୟ ବତାଉଛନ୍ତି, ତେ ସ୍ନେହର ସହିତ ତୁମମାନଙ୍କର ଜ୍ଞାନ ଦ୍ୱାରା ପାଳନା କରୁଛୁ। କହୁଛନ୍ତି ଆତ୍ମାଙ୍କୁ ପବିତ୍ର କରିବା ପାଇଁ ଯୋଗର ଯାତ୍ରାରେ ରହିବାକୁ ହେବ, ଯୋଗର ସ୍ନାନ କରିବାକୁ ହେବ। ଜ୍ଞାନକୁ ପାଠପଢ଼ା କୁହାଯାଉଛି। ଯୋଗ ସ୍ନାନ ଦ୍ୱାରା ପାପ ଭସ୍ମ ହୋଇଯାଏ। ନିଜକୁ ଆତ୍ମା ନିଶ୍ଚୟ କରିବାର ଅଭ୍ୟାସ କରୁଥାଅ, ତେବେ ଏହି ଦେହର ଅହଙ୍କାର ବିଲକୁଲ ସମାପ୍ତ ହୋଇଯିବ। ଯୋଗ ବଳ ଦ୍ୱାରା ହିଁ ଆତ୍ମାଙ୍କୁ ପବିତ୍ର ସତୋପ୍ରଧାନ ହୋଇ ବାବାଙ୍କ ପାଖକୁ ଯିବାକୁ ହେବ। କିନ୍ତୁ କେହି କେହି ଏ କଥାକୁ ଭଲ ଭାବରେ ବୁଝୁନାହାନ୍ତି, ନିଜର ପ୍ରକୃତ ଚାଟ ବାବାଙ୍କୁ ଜଣାଉ ନାହାନ୍ତି। ତାହା କଳ୍ପ ହେବ, ଏହି ମିଥ୍ୟା ଦୁନିଆରେ ରହି ଏହି ମିଥ୍ୟା ଯେପରି ମନ ଭିତରେ ଘର କରି ନେଇଛି, ସତ୍ୟତା ସହିତ ନିଜର ପ୍ରକୃତ ଚାଟ ଲେଖି ବାବାଙ୍କୁ ଜଣାଇବା ଦରକାର, ଚେକ୍ କରିବା ଦରକାର ଯେ ମୁଁ 45 ମିନିଟ୍ ବାବାଙ୍କ ସ୍ମୃତିରେ ବସିଲି, ସେହି ସମୟ ଭିତରେ କେତେ ସମୟ ନିଜକୁ ଆତ୍ମିକ ସ୍ଥିତିରେ ସ୍ଥିତ କରି ବାବାଙ୍କୁ ମନେ ପକାଇଲି। କାହା କାହାକୁ ସତ୍ୟ କହିବା ପାଇଁ ଲଜ୍ଜା ଆସୁଛି, ଏ କଥା ତ ତୁରନ୍ତ ଜଣାଇଥାନ୍ତି ଯେ ମୁଁ ଏତେ ସେବା କରିଲି, ଏତେ ଜଣକୁ ଜ୍ଞାନ ଶୁଣାଇଲି, କିନ୍ତୁ ଯୋଗର ଚାଟ କେମିତି ରହିଲା, ସେ କଥା ସତ୍ୟ ଶୁଣାଉ ନାହାନ୍ତି। ଯୋଗଯୁକ୍ତ ହୋଇ ନ ରହିବା କାରଣରୁ କାହାକୁ ତୁମର ତୀର ଲାଗୁନାହିଁ, ଜ୍ଞାନ ରୂପକ ଖଣ୍ଡାରେ ଧାର ଆସୁନାହିଁ। କେହି କେହି କହୁଛନ୍ତି ମୁଁ ତ ନିରନ୍ତର ଯୋଗଯୁକ୍ତ ହୋଇ ରହୁଛେ, କିନ୍ତୁ ବାବା କହୁଛନ୍ତି ସେହି ଅବସ୍ଥା ଏବେ ଆସିନାହିଁ। ନିରନ୍ତର ଯୋଗଯୁକ୍ତ ହୋଇ ରହିଲେ କର୍ମାତୀତ ଅବସ୍ଥା ହୋଇଯିବ, ଜ୍ଞାନର ପରାକାଷ୍ଠା ଦେଖାଦେବ, କିନ୍ତୁ ଏଥିପାଇଁ ବହୁତ ମେହନତ କରିବାକୁ ହେବ। ସାରା ବିଶ୍ୱର ମାଲିକ କଣ ଏମିତି ହୋଇଯିବ କି? ସେଥିପାଇଁ ଏକ ବାବାଙ୍କର ବ୍ୟତୀତ ଅନ୍ୟ କାହାରି ସ୍ମୃତି ଯେପରି ନ ରହୁ, ନିଜର ଦେହର ସ୍ମୃତି ମଧ୍ୟ ନ ରହୁ, ଶେଷ ସମୟରେ ତୁମମାନଙ୍କର ଏହି ଅବସ୍ଥା ହେବ। ଏହି ଯୋଗର ଯାତ୍ରା ଦ୍ୱାରା ହିଁ ତୁମର ରୋଜଗାର ଜମା ହେବ। ଯଦି ଶରୀର ଛାଡ଼ିଦେଲ ତେବେ ତ ରୋଜଗାର ଜମା କରିପାରିବ ନାହିଁ। ଯଦିଓ ଆତ୍ମା ସଂସ୍କାର ନେଇଯିବ, କିନ୍ତୁ ଶିକ୍ଷକ ତ ନିଶ୍ଚିନ୍ତ ଦରକାର ନା, ଯିଏକି ସବୁକିଛି ମନେ ପକାଇଦେବେ। ଏବେ ବାବା ତୁମମାନଙ୍କୁ ବାରମ୍ବାର ମନେ ପକାଇ ଦେଉଛନ୍ତି। ଏଭଳି ବହୁତ ସନ୍ତାନ ଅଛନ୍ତି ଯେଉଁମାନେ ଘର ଗୃହସ୍ଥରେ ରହି ଚାକିରି ଆଦି କରି ମଧ୍ୟ ଭବିଷ୍ୟତରେ ଉଚ୍ଚ ପଦ ପାଇବା ପାଇଁ ନିଜର ଅବିନାଶୀ ରୋଜଗାର ଜମା କରି ଚାଲିଛନ୍ତି। ନିଜର ସ୍ଥୂଳ ଧନକୁ କିପରି ସଫଳ କରିବୁ, ସେଥିପାଇଁ ବାବାଙ୍କ ଠାରୁ ରାୟ ନେଉଛନ୍ତି। ବାବା କହୁଛନ୍ତି ସେଣ୍ଟର ଖୋଲ, ଯାହାଦ୍ୱାରା ଅନେକଙ୍କର କଲ୍ୟାଣ ହେବ। ଯେପରି ମନୁଷ୍ୟମାନେ ଦାନ ପୁଣ୍ୟ କରିଥାନ୍ତି, ଯାହାର ଫଳ ତାଙ୍କୁ ପରବର୍ତ୍ତୀ ଜନ୍ମରେ ମିଳିଥାଏ, ସେହିପରି ତୁମମାନଙ୍କୁ ମଧ୍ୟ ଭବିଷ୍ୟତ 21 ଜନ୍ମ ପାଇଁ ରାଜ୍ୟ ଭାଗ୍ୟ ମିଳୁଛି। ତୁମର ଏହା ହେଲା ପ୍ରଥମ ନମ୍ବରର ବ୍ୟାଙ୍କ, ଯେଉଁଠି 4 ଅଣା ରଖିଲେ ଭବିଷ୍ୟତରେ 1000 ଟଙ୍କା ହୋଇଯିବ, ପଥର ମଧ୍ୟ ସୁନା ହୋଇଯିବ, ତୁମର ପ୍ରତ୍ୟେକ ଜିନିଷ ସେଠାରେ ପାରସ ହୋଇଯିବ। ବାବା କହୁଛନ୍ତି ମଧୁର ସନ୍ତାନମାନେ, ଯଦି ଉଚ୍ଚପଦ ପାଇବାକୁ ଚାହୁଁଛ ତେବେ ମାତା ପିତାଙ୍କୁ ପୁରା ପୁରା ଅନୁସରଣ କର ଏବଂ ନିଜର କର୍ମେନ୍ଦ୍ରିୟ ଗୁଡ଼ିକୁ ନିୟନ୍ତ୍ରଣରେ ରଖ। ଯଦି କର୍ମେନ୍ଦ୍ରିୟଙ୍କୁ ବଶୀଭୂତ କରିପାରୁନାହଁ ଚଳନୀକୁ ଠିକ୍ କରିପାରୁନାହଁ ତେବେ ଉଚ୍ଚ ପଦରୁ ବଞ୍ଚିତ ହୋଇଯିବ। ସେଥିପାଇଁ ନିଜର ଚଳନୀକୁ ପ୍ରଥମେ ସୁଧାରିବାକୁ ହେବ। ଅଧିକ ଆଶା ବା ଆକାଂକ୍ଷା ରଖିବା ଉଚିତ ନୁହେଁ। ବାବା, ତୁମମାନଙ୍କୁ କେତେ ଜ୍ଞାନରେ ସୁସଜ୍ଜିତ କରି ସତ୍ୟଯୁଗର ମହାରାଜା ମହାରାଣୀ କରୁଛନ୍ତି, ଏଥିରେ ସହନଶୀଳତାର ଗୁଣ ବହୁତ ଆବଶ୍ୟକ। ନିଜର ଦେହ ପ୍ରତି ଏତେ ଅଧିକ ମୋହ ରଖିବା ଉଚିତ ନୁହେଁ, ସେଥିପାଇଁ ଯୋଗ ବଳ ଦ୍ୱାରା କାମ ହାସିଲ କରିବାକୁ ହେବ। ବାବାଙ୍କୁ କେବେ ବି କାଶ ଆଦି ହେଉଛେ, ତଥାପି ମଧ୍ୟ ସବୁବେଳେ ସେ ସେବାରେ ତତ୍ପର ରହୁଛନ୍ତି। ଜ୍ଞାନ ଏବଂ ଯୋଗ ଦ୍ୱାରା ତୁମମାନଙ୍କୁ ସୁସଜ୍ଜିତ କରି ସତ୍ୟ ଯୁଗକୁ ଯିବା ପାଇଁ ଯୋଗ୍ୟ କରୁଛନ୍ତି। ତୁମେମାନେ ଏବେ ଈଶ୍ୱରୀୟ କୋଳରେ ମାତା ପିତାଙ୍କ କୋଳରେ ବସିଛ। ବାବା ତୁମମାନଙ୍କୁ ବ୍ରହ୍ମାଙ୍କ ମୁଖ କମଳ ଦ୍ୱାରା ଜନ୍ମ ଦେଉଛନ୍ତି, ତେଣୁ ସିଏ ଆମର ମା ହୋଇଗଲେ। ପରନ୍ତୁ ତୁମର ବୁଦ୍ଧି ପୁଣି ବି ଶିବ ବାବାଙ୍କ ଆଡ଼କୁ ଯାଇଥାଏ। ତୁମେ ମାତା ପିତା, ଆମେ ଆପଣଙ୍କର ବାଳକ। ତୁମମାନଙ୍କୁ ସର୍ବଗୁଣ ସମ୍ପନ୍ନ ଏହିଠାରେ ହିଁ ହେବାକୁ ପଡ଼ିବ। ସେଥିପାଇଁ ମାୟାଠାରୁ ବାରମ୍ବାର ହାରିଯିବା ଉଚିତ ନୁହେଁ। ବାବା ବୁଝାଉଛନ୍ତି, ମିଠା ମିଠା ସନ୍ତାନମାନେ ନିଜକୁ ଆତ୍ମା ମନେ କର। ନିଜକୁ ଏହିଭଳି ବୁଝାଇବାର ଅଭ୍ୟାସ କଲେ ବହୁତ ମିଠା ଲାଗିବ। ଆମେ କ'ଣ ଥିଲୁ, ବର୍ତ୍ତମାନ କ'ଣ ହେବାକୁ ଯାଉଛୁ, ଏହି ଡ୍ରାମା ବହୁତ ଆଶ୍ଚର୍ଯ୍ୟଜନକ ଭାବେ ପ୍ରସ୍ତୁତ ହୋଇଛି, ଯାହାକି ଏବେ ତୁମେ ଜାଣୁଛ। ଯଦି ଏତିକି ମନେ ଅଛି, ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ, ତେବେ ବି ନିଶ୍ଚୟ ହୋଇଯାଉଛି କି ଆମକୁ ସତ୍ୟ ଯୁଗକୁ ଯିବାର ଅଛି। ବର୍ତ୍ତମାନ ସଙ୍ଗମ ଯୁଗରେ ଅଛୁ, ପୁଣି ଯିବାକୁ ହେବ ନିଜର ଘରକୁ, ତେଣୁ ପବିତ୍ର ତ ନିଶ୍ଚିନ୍ତ ହେବାକୁ ପଡ଼ିବ। ମନ ଭିତରେ ବହୁତ ଖୁସି ରହିବା ଦରକାର। ଓହୋ, ବେହଦର ପିତା କହୁଛନ୍ତି, ମିଠା ମିଠା ପିଲାମାନେ, ବାବାଙ୍କୁ ମନେ ପକାଇଲେ ତୁମେ ସତ୍ୱ ପ୍ରଧାନ ହୋଇଯିବ, ବିଶ୍ୱର ମାଲିକ ହୋଇଯିବ। ବାବା ପିଲାମାନଙ୍କୁ ବହୁତ ସ୍ନେହ କରୁଛନ୍ତି, ଏପରି ନୁହେଁ ଯେ କେବଳ ଶିକ୍ଷକ ରୂପେ ପାଠ ପଢ଼ାଇ ଘରକୁ ଚାଲିଯିବେ। ଇଏ ତ ପିତା ବି ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି, ତୁମମାନଙ୍କୁ ପଢ଼ାଉଛନ୍ତି ମଧ୍ୟ, ୟାଦର ଯାତ୍ରା ବି ଶିଖାଉଛନ୍ତି। ଏପରି ବିଶ୍ୱର ମାଲିକ କରାଇଲା ବାଲା, ପତିତରୁ ପବିତ୍ର କରାଇଲା ବାଲା ବାବାଙ୍କ ସହିତ ବହୁତ ସ୍ନେହ ରହିବା ଦରକାର। ସକାଳୁ ସକାଳୁ ଉଠିବା ସଙ୍ଗେ ସଙ୍ଗେ ପୂର୍ବରୁ ପ୍ରଥମେ ଶିବ ବାବାଙ୍କୁ ଗୁଡ୍ ମର୍ଣ୍ଣିଂ କରିବା ଉଚିତ। ଗୁଡ୍ ମର୍ଣ୍ଣିଂ ଅର୍ଥାତ୍ ବାବାଙ୍କୁ ମନେ ପକାଇଲେ ବହୁତ ଖୁସିରେ ରହିବ। ନିଜକୁ ପଚାରିବା ଦରକାର, ସକାଳୁ ଉଠି ବେହଦର ପିତାଙ୍କୁ ମନେ ପକାଉଛେ? ମନୁଷ୍ୟମାନେ ତ ସକାଳୁ ଭକ୍ତି କରୁଛନ୍ତି ନା, ଭକ୍ତି ବହୁତ ସ୍ନେହପୂର୍ବକ କରିଥାନ୍ତି। ପରନ୍ତୁ ବାବା ଜାଣିଛନ୍ତି, କେହି କେହି ପିଲା ହୃଦୟର ସହିତ ମନେ ପକାଉ ନାହାନ୍ତି। ସକାଳୁ ଉଠି ବାବାଙ୍କୁ ଗୁଡ୍ ମର୍ଣ୍ଣିଂ କହିଲେ, ଜ୍ଞାନର ଚିନ୍ତନ ମନ୍ଥନ କଲେ ଖୁସିର ପାରା ଚଢ଼ିବ। ବାବାଙ୍କୁ ଗୁଡ୍ ମର୍ଣ୍ଣିଂ ନ କଲେ ପାପର ବୋଝା କିପରି କଟିବ? ମୁଖ୍ୟ ହେଉଛି ଯୋଗ, ସେଥିରେ ତୁମମାନଙ୍କର ଭବିଷ୍ୟତ ପାଇଁ ବହୁତ ବଡ଼ ରୋଜଗାର ହୋଇଥାଏ। କଳ୍ପ କଳ୍ପାନ୍ତରର ଏହି ରୋଜଗାର କାମରେ ଆସିବ ଧୈର୍ଯ୍ୟ ଗମ୍ଭୀରତାର ସହିତ ବାବାଙ୍କୁ ମନେ ପକାଇବାକୁ ହେବ। ମୋଟାମୋଟି ଭାବେ ପିଲାମାନେ କହିଥାନ୍ତି, ବାବା ଆମେ ବାବାଙ୍କୁ ବହୁତ ମନେ ପକାଉଛୁ, ପରନ୍ତୁ ଏକ୍ୟୁରେଟ୍ ରୂପେ ମନେ ପକାଇବାରେ ବହୁତ ମେହନତ ରହିଛି। ଯିଏ ବାବାଙ୍କୁ ବହୁତ ମନେ ପକାଇଥାନ୍ତି ତାଙ୍କୁ କରେଣ୍ଟ ଶକ୍ତି ଅଧିକ ମିଳିଥାଏ, କାରଣ ୟାଦରେ ୟାଦ ମିଳିଥାଏ। ଜ୍ଞାନ ଏବଂ ଯୋଗ ଦୁଇଟି ଜିନିଷ ଅଟେ। ଯୋଗର ସବଜେକ୍ଟ ଅଲଗା, ବହୁତ କଡ଼ା ବିଷୟ। ଯୋଗ ଦ୍ୱାରା ହିଁ ଆତ୍ମା ସତ୍ୱ ପ୍ରଧାନ ହୋଇଥାଏ। ଯୋଗ ବ୍ୟତୀତ ଆତ୍ମା ସତ୍ୱ ପ୍ରଧାନ ହେବା ଅସମ୍ଭବ। ଅତି ସ୍ନେହରେ ବାବାଙ୍କୁ ମନେ ପକାଇଲେ ଅଟୋମେଟିକଲି ଶକ୍ତି ମିଳିବ, ସୁସ୍ଥ ହୋଇଯିବେ, ବାବାଙ୍କ ୟାଦରେ ଆୟୁଷ ମଧ୍ୟ ବଢ଼ିଥାଏ। ପିଲାମାନେ ବାବାଙ୍କୁ ମନେ ପକାଇଲେ ବାବା ମଧ୍ୟ ସର୍ଚ୍ଚ ଲାଇଟ୍ ଦେଇଥାନ୍ତି। ବାବା ପିଲାମାନଙ୍କୁ ବହୁତ ଶ୍ରେଷ୍ଠ ସମ୍ପତ୍ତି ଦେଇଥାନ୍ତି। ଆଚ୍ଛା, ମିଠା ମିଠା ଶିକିଲ ଦେଶ ନୟନ ନୁରେ ପିଲାମାନଙ୍କୁ माता पिता बाप दादांकर मधुर स्नेह संपर्ण शुभेच्छा एवं सुप्रभात आत्मिक पितांकर आत्मिक संतान मानंकु नमस्ते धारणा पाई मुख्य सारांश प्रथम पॉइंट बाबांको बहुत धैर्य गंभीरता एवं बुद्धिमान होई मने पकाइबाकु हेबो याद एक्युरेट सठिक हेले बाबांक ठारु शक्ति मिलिबो आयु बढ़िबो सुस्थ होइजिबो दुई नंबर पॉइंट उच्च पद पाइबाकु हेले निजर चलनी को सुधारिबाकु हेबो अधिक आशा रखिबारो नाही कर्मेन्द्रिय उपरे पूरा नियंत्रण रखिबाकु हेबो माता पितांको पूरा पूरा अनुसरण करिबाकु हेबो वरदान फॉलो फादर एवं श्री फादर र महामंत्र द्वारा निजर स्थिति को एकरस करुथिबा श्रेष्ठ पुरुषार्थी भव श्री फादर अर्थात पितांको देख एवं फॉलो फादर अर्थात पितांको अनुसरण कर एही मंत्र को सर्वदा सम्मुखरे रखिबा सहित उत्थान र कार्यरे आग को बढ़ी चाल एवं उड़ी चाल केबे भी कौनसी आत्मा को देख नाही कहीं आत्मा माने समस्ते पुरुषार्थी अटंति पुरुषार्थी भितरे भल मध्य अछि एवं किछि ना किछि कमी मध्य अछि केही भी संपर्ण नुहंति सेथि पई फॉलो फादर ना के ब्रदर सिस्टर तेणु जेपरि बाबा एकरस अटंति सेहीपरि तांकु अनुसरण करिला वाला मध्य स्वतः एकरस होइजिबे स्लोगन पर चिंतन रो प्रभाव रे न आसी शुभ चिंतन करुथिबा शुभ चिंतक मणि हुओ अभ्यारा जेपरि अन्य सबु थूल वस्तु गुडीकु जेबे इच्छा तेबे ग्रहण कर जेबे इच्छा छाड़ी दियो सेहीपरि दैहिक चेतना को जेबे इच्छा सेबे त्याग करी देही अभिमानी होई जाओ एही अभ्यास सेतिकी सरल हेउ जेतिकी कोनोसे वस्तु धरिबा एवं छाड़िबा सहज होई थाए परि रचयिता जेबे इच्छा सेबे रचनार आधार नेउथिबो एवं जेबे इच्छा सेबे रचनार आधार को छाड़ी पारुथिबो तेबे इच्छा नियारा जेबे इच्छा नियारा होई पारुथिबो एवं जेते इच्छा प्रिय मध्य होई पारुथिबे जेते इच्छा नियारा होई पारुथिबे एवं जेबे इच्छा प्रिय मध्य होई पारुथिबो सेती की बंधन मुक्त हुओ ओम शांति।